ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜିଠାରୁ ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ଇଟାଲୀ ଓ ଫ୍ରାନ୍ସ ଗସ୍ତରେ ଯିବେ। ଦେଶର 1851 କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ୍ର କମ୍ପ୍ୟୁଟରୀକରଣ ଓ ଏଗୁଡ଼ିକୁ ଅଧିକ କ୍ଷମତା ପ୍ରଦାନ ନିମନ୍ତେ ସମବାୟ ମନ୍ତ୍ରୀ ଅମିତ ଶାହା ନିଷ୍ପଭି ନେଇଛନ୍ତି। ହମାସ ସନ୍ତାସବାଦୀ ଗୋଷ୍ଠୀର ଆକ୍ରମଣରେ ଇସ୍ରାଏଲ୍ର 600 ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ 2000 ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ତେଣେ ବିଶ୍ୱ ନେତାମାନେ ଇସ୍ରାଏଲ୍କୁ ସମର୍ଥନ କରିବା ପାଇଁ ନିଃସର୍ତ୍ତ ପ୍ରତିଶ୍ରତି ଦେଇଛନ୍ତି। ଏବଂ ବିଶ୍ୱକପ୍ କ୍ରିକେଟ୍ର ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଭାରତ ଅଷ୍ଟ୍ରେଲିଆକୁ 6 ୱିକେଟ୍ରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜିଠାରୁ ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ଇଟାଲୀ ଓ ଫ୍ରାନ୍ସ ଗସ୍ତରେ ଯିବେ। ଏହି ଗସ୍ତର ପ୍ରଥମ ପର୍ଯ୍ୟାୟରେ ସେ ଇଟାଲୀର ପ୍ରତିରକ୍ଷା ମନ୍ତ୍ରୀ ଗୁଇଡୋ କ୍ରିତେଟାଙ୍କୁ ରୋମ୍ରେ ସାକ୍ଷାତ କରିବେ। ଇଟାଲୀ ପ୍ରଧାନମନ୍ତ୍ରୀ ଭାରତକୁ ମାର୍ଚ୍ଚ ମାସରେ ଆସିଥିବା ସମୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସାମରିକ ଭାଗିଦାରୀ ଉନ୍ନୀତ ହୋଇଥିଲା। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀ ସିଂ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ସେବାଷ୍ଟିଆନ୍ ଲେକନ୍ଙ୍କୁ ପ୍ୟାରିସ୍ଠାରେ ଭେଟି ପଞ୍ଚମ ବାର୍ଷିକୀ କଥାବାର୍ତ୍ତା କରିବେ। ଭାରତ ଓ ଫ୍ରାନ୍ସ ମଧ୍ୟରେ ସାମରିକ ଭାଗିଦାରୀ ସମ୍ପର୍କର 25 ବର୍ଷ ପୂର୍ତ୍ତି ଅଳ୍ପଦିନ ତଳେ ପାଳନ କରାଯାଇଥିଲା। ଦୁଇ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ସହଯୋଗ ସମେତ ଦ୍ୱିପକ୍ଷୀୟ ସାମରିକ ସହଯୋଗ ବହୁଦିନରୁ ତିଷ୍ଠି ରହିଛି। ଉଭୟ ଦେଶକୁ ଗସ୍ତକାଳରେ ଶ୍ରୀ ସିଂ ପ୍ରତିରକ୍ଷା ଶିଳ୍ପପତିମାନଙ୍କ ସହ ଶିଳ୍ପ ସହଯୋଗର କଥାବାର୍ତ୍ତା କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ମାର୍ଗଦର୍ଶନରେ କେନ୍ଦ୍ର ସରକାର ଦେଶର ସମସ୍ତ ସମବାୟ ସମିତିଗୁଡ଼ିକୁ ସୁଦୃଢ଼ କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଏହି କ୍ରମରେ ସମସ୍ତ 28 ରାଜ୍ୟ ଏବଂ 8 କେନ୍ଦ୍ରଶାସିତ ପ୍ରଦେଶରେ ଥିବା ସମବାୟ ନିବନ୍ଧକ ଏବଂ 13 ରାଜ୍ୟରେ କାର୍ଯ୍ୟ କରୁଥିବା 1851 କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ୍ର କମ୍ପ୍ୟୁଟରୀକରଣ ଓ ଏଗୁଡ଼ିକୁ ଅଧିକ କ୍ଷମତା ପ୍ରଦାନ ନିମନ୍ତେ ଶ୍ରୀ ଶାହା ଗୁରୁତ୍ୱପୂର୍ଣ୍ଣ ନିଷ୍ପଭି ନେଇଛନ୍ତି। ଦେଶର ସମସ୍ତ ପ୍ରାଥମିକ କୃଷି ଋଣ ସମିତି ଇଏସ୍ଏସ୍ର କମ୍ପ୍ୟୁଟରୀକରଣ ଅନୁରୂପ ଏକ ଜାତୀୟ ସମନ୍ୱିତ ସଫ୍ଟୱେୟାର ମାଧ୍ୟମରେ 13 ରାଜ୍ୟରେ କାର୍ଯ୍ୟ କରୁଥିବା 1851 କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ୍ଗୁଡ଼ିକର ସମସ୍ତ ୟୁନିଟ୍କୁ କମ୍ପ୍ୟୁଟରୀକରଣ କରାଯିବ। ସେହିପରି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମବାୟ ସମିତି ନିବନ୍ଧକ କାର୍ଯ୍ୟାଳୟଗୁଡ଼ିକର କମ୍ପ୍ୟୁଟରୀକରଣ କରାଯାଇ ସେଗୁଡ଼ିକୁ ଅଧିକ କ୍ଷମତାପନ୍ନ କରାଯିବ। ଏଥିନିମନ୍ତେ ଏକ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାକୁ ଅନୁମୋଦନ ଦିଆଯାଇଛି। ଏହି ଯୋଜନା ନିମନ୍ତେ ଏକ କେନ୍ଦ୍ରୀୟ ପ୍ରକଳ୍ପ ମନିଟରିଂ ୟୁନିଟ୍ ଗଠନ କରାଯିବ, ଯାହାକି ଯୋଜନାର ସଫଳ ରୂପାୟନ ନିମନ୍ତେ କାର୍ଯ୍ୟ କରିବ। ଏଥିନିମନ୍ତେ ଏହି ଯୋଜନା ବାବଦ ଆନୁମାନିକ 225.9 କୋଟି ଟଙ୍କା ବ୍ୟୟ କରାଯିବ। ଏହି ଯୋଜନା କାର୍ଯ୍ୟକାରୀ ହେଲେ ସାଧାରଣ ଲୋକମାନେ ରାଜ୍ୟ ସମବାୟ ବିଭାଗ କାର୍ଯ୍ୟାଳୟରୁ ଶୀଘ୍ର ଉପଲବ୍ଧ ସେବା ପାଇବା ସହ ଏହି କାର୍ଯ୍ୟାଳୟଗୁଡ଼ିକର କାର୍ଯ୍ୟପଦ୍ଧତିରେ ସ୍ୱଚ୍ଛତା ଓ ସମାନତା ଆସିପାରିବ, ଯାହାକି କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିବା ସହ ସମୟ ସଞ୍ଚୟ କରିପାରିବ। ଏୟାର ଇଣ୍ଡିଆ ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ତେଲ୍ ଆଭିଭ୍ ଓ ଭାରତ ମଧ୍ୟରେ ବିମାନ ଚଳାଚଳକୁ ବାତିଲ କରିଛି। ସୋସିଆଲ୍ ମିଡିଆରେ ପୋଷ୍ଟ କରି ଏୟାର ଇଣ୍ଡିଆ କହିଛି ଆସନ୍ତା ଶନିବାର ପର୍ଯ୍ୟନ୍ତ ଯାତ୍ରୀ ଏବଂ ବିମାନ କର୍ମଚାରୀଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ତେଲ୍ ଆଭିଭ୍କୁ ବିମାନ ଚଳାଚଳ ବାତିଲ କରାଯାଇଛି। ଏୟାର ଇଣ୍ଡିଆ ପୁଣି କହିଛି ଏହି ସମୟ ମଧ୍ୟରେ ଯେଉଁ ଯାତ୍ରୀମାନଙ୍କର ବୁକିଂ ନିଶ୍ଚିତ ଅଛି ସେମାନଙ୍କୁ ଏୟାରଲାଇନ୍ସ ପକ୍ଷରୁ ସମସ୍ତ ସମ୍ଭାବ୍ୟ ସମର୍ଥନ ଯୋଗାଇ ଦିଆଯିବ। ଗତକାଲି ଇସ୍ରାଏଲ୍ ଉପରେ ହମାସ ଆତଙ୍କବାଦୀ ଗୋଷ୍ଠୀ ପକ୍ଷରୁ ଆକ୍ରମଣ କରାଯାଇଥିଲା ଏବଂ ସେବେଠାରୁ ଉଭୟ ପକ୍ଷ ମଧ୍ୟରେ ଯୁଦ୍ଧ ଲାଗି ରହିଛି, ଯେଉଁଥିରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି। ଲଦାଖ ସ୍ୱୟଂଶାସିତ ପାର୍ବତ୍ୟାଞ୍ଚଳ ଉନ୍ନୟନ ପରିଷଦ କାର୍ଗିଲ୍ ନିର୍ବାଚନରେ ନ୍ୟାସନାଲ୍ କନ୍ଫରେନ୍ସ ଓ କଂଗ୍ରେସ ମେଣ୍ଟ ପଞ୍ଚମ ସାଧାରଣ ନିର୍ବାଚନରେ ସଂଖ୍ୟାଗରିଷ୍ଠତାର ସହ ବିଜୟୀ ହୋଇଛି। ନ୍ୟାସନାଲ୍ କନ୍ଫରେନ୍ସ 12 ଆସନରେ ଜିତି ଏକକ ସଂଖ୍ୟାଗରିଷ୍ଠ ପାର୍ଟି ଭାବେ ଉଭା ହୋଇଥିବାବେଳେ କଂଗ୍ରେସ 10 ଆସନରେ ବିଜୟୀ ହୋଇଛି। ଜାମ୍ମୁ କାଶ୍ମୀରର ଲଦାଖକୁ 2019 କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା କରାଯିବା ପରଠାରୁ ଭାରତୀୟ ଜନତା ପାର୍ଟି ମାତ୍ର 2 ଆସନରେ ଜିତିଥିବାବେଳେ ନିର୍ଦ୍ଦଳୀୟ ପାର୍ଟିମାନେ 2 ଆସନରେ ଜିତିଛନ୍ତି। ଅକ୍ଟୋବର 4 ତାରିଖରେ ସେଠାରେ ଭୋଟ୍ ଗ୍ରହଣ ହୋଇଥିଲା। ନ୍ୟାସନାଲ୍ କନ୍ଫରେନ୍ସ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। କଡ଼ା ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ଗତକାଲି ଭୋଟ୍ ଗଣତି କରାଯାଇଥିଲା। ଏଥର ଶତକଡ଼ା 65 ଭାଗ ଭୋଟ୍ଦାତା ମତଦାନ ସାବ୍ୟସ୍ତ କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗତକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସହ କଥାବାର୍ତ୍ତା କଲାବେଳେ ଶ୍ରୀ ବାଇଡେନ୍ ଇସ୍ରାଏଲ୍ ପ୍ରତି ନିଃସର୍ତ୍ତ ସମର୍ଥନ ପ୍ରଦାନ କରିଛନ୍ତି। ପୂର୍ବରୁ ନେତାନ୍ୟାହୁ ଜର୍ମାନ୍ ଚାନ୍ସେଲର ଓଲାଫ୍ ସ୍କୋଲ୍ଜ, ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦମିର୍ ଜେନେଲ୍ସ୍କି, ଇଟାଲୀ ପ୍ରଧାନମନ୍ତ୍ରୀ ଗିର୍ଗିଆ ମେଲାନି ଓ ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନଙ୍କ ସହ କଥାବାର୍ତ୍ତା କଲାବେଳେ ସେମାନେ ମଧ୍ୟ ଇସ୍ରାଏଲ୍ ପ୍ରତି ସମର୍ଥନ ଜଣାଇଛନ୍ତି। ଇସ୍ରାଏଲ୍ର ଆତ୍ମପ୍ରତିରକ୍ଷା ଅଧିକାରକୁ ସମର୍ଥନ ଜଣାଇବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି। ହମାସ ପକ୍ଷରୁ ଇସ୍ରାଏଲ୍ ଉପରେ ଅତର୍କିତ ଆକ୍ରମଣ ମଧ୍ୟରେ ଶ୍ରୀ ବାଇଡେନ୍ ଏହି ପ୍ରତିଶ୍ରତି ଦେଇଛନ୍ତି। ସଂଘର୍ଷ ଦୀର୍ଘଦିନ ଚାଲିବ, ତେଣୁ ଏଥିପାଇଁ ସମର୍ଥନ ଜଣାଇଥିବାରୁ ଶ୍ରୀ ନେତାନ୍ୟାହୁ ବାଇଡେନ୍ଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି। ତେଣେ ହମାସ ପକ୍ଷରୁ ଇସ୍ରାଏଲ୍ର ଦକ୍ଷିଣାଞ୍ଚଳ ଓ ମଧ୍ୟଭାଗରେ ରକେଟ୍ ମାଡ଼ କରାଯାଇଛି। ଗତକାଲି 600ରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ 2000ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ଗାଜା ଅଞ୍ଚଳରେ ଅନେକ ଲୋକଙ୍କୁ ମୁଣ୍ଡଜାମିନ ରଖାଯାଇଛି। ଇସ୍ରାଏଲ୍ ବିମାନ ବାହିନୀ ପକ୍ଷରୁ ଜୋରଦାର ଆକ୍ରମଣ କରାଯାଇଛି। ହମାସ ସନ୍ତାସବାଦୀମାନେ ବ୍ୟବହାର କରୁଥିବା ଅଞ୍ଚଳ ଉପରେ ଲଢୁଆ ବିମାନରୁ ବୋମାବର୍ଷଣ କରାଯାଇଛି। ଜାତିସଂଘରେ ଇସ୍ରାଏଲ୍ର ରାଷ୍ଟ୍ରଦୂତ ପାଲେଷ୍ଟାଇନ୍ର ଇସ୍ଲାମିକ ଉଗ୍ରବାଦୀ ଗୋଷ୍ଠୀ ହମାସକୁ ଯୁଦ୍ଧ ଅପରାଧୀ ଭାବେ ଅଭିଯୁକ୍ତ କରିଛନ୍ତି। ଏଥର ହମାସର ସନ୍ତାସବାଦୀ ମୌଳିକ ଢାଞ୍ଚାକୁ ନଷ୍ଟ କରାଯିବ ବୋଲି ସେ ପ୍ରତିଜ୍ଞା କରିଛନ୍ତି। ଜାତିସଂଘ ନିରାପତ୍ତା ପରିଷଦରେ ଇସ୍ରାଏଲ୍ ଉପରେ ଆକ୍ରମଣ ସଂକ୍ରାନ୍ତରେ ଆଲୋଚନା ବେଳେ ସେ ଏହି କଥା କହିଛନ୍ତି। ଗତକାଲି ଗାଜା ଅଞ୍ଚଳ ଉପରେ ହମାସ ସନ୍ତାସବାଦୀମାନେ ଇସ୍ରାଏଲ୍ ସହରଗୁଡ଼ିକ ଉପରକୁ ରକେଟ୍ ମାଡ଼ କରିବା ଦ୍ୱାରା 700 ଇସ୍ରାଏଲ୍ ଲୋକ ପ୍ରାଣ ହରାଇଛନ୍ତି। ଅନେକ ଲୋକଙ୍କୁ ମୁଣ୍ଡଜାମିନ ରଖାଯାଇଛି। 1973 ମସିହା ଯୁଦ୍ଧ ପରଠାରୁ ଏହା ସବୁଠାରୁ ଭୟଙ୍କର ଯୁଦ୍ଧ ବୋଲି କୁହାଯାଉଛି। 15 ଜଣିଆ ସଦସ୍ୟ ବିଶିଷ୍ଟ ନିରାପତ୍ତା ପରିଷଦରେ ରୁଦ୍ଧଦ୍ୱାର ବୈଠକ ପୂର୍ବରୁ ଜାତିସଂଘରେ ଇସ୍ରାଏଲ୍ର ରାଷ୍ଟ୍ରଦୂତ ଗିଲା ଏରଡେନ୍ ଏହା କହିଛନ୍ତି। ଇସ୍ରାଏଲ୍ ପକ୍ଷରୁ ମଧ୍ୟ ଗାଜା ଅଞ୍ଚଳ ଉପରେ ପାଲଟା ଆକ୍ରମଣ କରାଯାଇଛି। ସେହି ଆକ୍ରମଣରେ ଶହଶହ ଲୋକଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି। ହମାସର ଆକ୍ରମଣକୁ ଦୃଢ଼ ଭାବେ ନିନ୍ଦା କରିବା ପାଇଁ ଶ୍ରୀ ଏରଡେନ୍ ବିଶ୍ୱ ସମ୍ପ୍ରଦାୟକୁ ଅନୁରୋଧ କରିଛନ୍ତି। ଉତ୍ତରାଖଣ୍ଡ ନୈନିତାଲ ଜିଲ୍ଲା ଅନ୍ତର୍ଗତ କାଲାଧଙ୍ଗରୀ ରାସ୍ତାରେ ବିଳମ୍ବିତ ରାତିରେ ଏକ ବସ୍ ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 22 ଜଣ ଆହତ ହୋଇଛନ୍ତି। ବସ୍ଟି କାଲାଧଙ୍ଗରୀ ରୋଡ୍ ମଙ୍ଗୁଲି ଘାଟକାର୍ଡ ନିକଟବର୍ତ୍ତୀ ଘାଟି ଅଞ୍ଚଳରେ ଖସିପଡ଼ିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାଗ୍ରସ୍ତ ବସ୍ରେ ଶିକ୍ଷକମାନେ ଥିବା ଜଣାପଡ଼ିଛି। ବସ୍ଟି ନୈନିତାଲରୁ ହରିୟାଣାର ହିସାର ଜିଲ୍ଲାକୁ ଫେରୁଥିବା ସମୟରେ ଘଟିଥିଲା। ଏସ୍ଡିଆର୍ଏଫ୍ ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚ 25 ଜଣଙ୍କୁ ଉଦ୍ଧାର କରିଛନ୍ତି। ଆହତମାନଙ୍କୁ ଚିକିତ୍ସା ନିମନ୍ତେ ହାଲଦୁହାନୀ ସ୍ଥିତ ସୁଶୀଲ ତିୱାରୀ ହସ୍କିଟାଲରେ ଭର୍ତ୍ତି କରାଯାଇଛି। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଚାଲିଥିବା ଆଇସିସି ପୁରୁଷ ଏକଦିବସୀୟ ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଭାରତ ଅଷ୍ଟ୍ରେଲିଆକୁ 6 ୱିକେଟ୍ରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଦଳ ନିର୍ଦ୍ଧାରିତ 49 ଓଭର 3ଟି ବଲ୍ରେ ସମସ୍ତ ୱିକେଟ୍ ହରାଇ 199 ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତ 41 ଓଭର 2ଟି ବଲ୍ରେ 4 ୱିକେଟ୍ ହରାଇ 201 ରନ୍ ସଂଗ୍ରହ କରି ବିଜୟ ହାସଲ କରିଥିଲା। ଭାରତ ପକ୍ଷରୁ ବିରାଟ କୋହଲି 85 ରନ୍ ସଂଗ୍ରହ କରିଥିବାବେଳେ ଲୋକେଶ ରାହୁଲ ଅପରାଜିତ 97 ରନ୍ କରିଥିଲେ। ଅଷ୍ଟ୍ରେଲିଆର ମିଚେଲ୍ ଷ୍ଟାର୍କ 2ଟି ୱିକେଟ୍ ନେଇଥିଲେ। ଲୋକେଶ ରାହୁଲଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଛି। ବିଶ୍ୱକପ୍ର ଷଷ୍ଠ ଲିଗ୍ ମୁକାବିଲାରେ ଆଜି ନ୍ୟୁଜିଲାଣ୍ଡ ଓ ନେଦରଲ୍ୟାଣ୍ଡ୍ସ ମଧ୍ୟରେ ମୁକାବିଲା ହେବ। ଜାପାନର ନାଗୋଇଠାରେ 2026 ପରବର୍ତ୍ତୀ ଏସୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ବିଂଶତମ ଏସୀୟ କ୍ରୀଡ଼ା ପ୍ରତିଯୋଗିତା ନିମନ୍ତେ ବ୍ୟାଟେନ୍କୁ ଜାପାନକୁ ହସ୍ତାନ୍ତର କରାଯାଇଛି। ଏହି ଅବସରରେ ଅଲମ୍ପିକ୍ କାଉନ୍ସିଲ୍ ଅଫ୍ ଏସିଆ ଓସିଏର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ରାଜା ରଣଧୀର ସିଂ ଜାପାନର ଆଇଜି ପ୍ରିଫେକ୍ଚର ଗଭର୍ଣ୍ଣର ହିଦେକି ଓମୁରାଙ୍କୁ ଏସିଆନ୍ ଗେମ୍ସ ପତାକା ହସ୍ତାନ୍ତର କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜିଠାରୁ ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ଇଟାଲୀ ଓ ଫ୍ରାନ୍ସ ଗସ୍ତରେ ଯିବେ। ଦେଶର 1851 କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କର କମ୍ପ୍ୟୁଟରୀକରଣ ଓ ଏଗୁଡ଼ିକୁ ଅଧିକ କ୍ଷମତା ପ୍ରଦାନ ନିମନ୍ତେ ସମବାୟ ମନ୍ତ୍ରୀ ଅମିତ ଶାହା ନିଷ୍ପଭି ନେଇଛନ୍ତି। ହମାସ ସନ୍ତାସବାଦୀ ଗୋଷ୍ଠୀର ଆକ୍ରମଣରେ ପାଲେଷ୍ଟାଇନ୍ର 600ରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ 2000ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ତେଣେ ବିଶ୍ୱ ନେତାମାନେ ଇସ୍ରାଏଲ୍କୁ ସମର୍ଥନ କରିବା ପାଇଁ ନିଃସର୍ତ୍ତ ପ୍ରତିଶ୍ରତି ଦେଇଛନ୍ତି ଏବଂ ବିଶ୍ୱକପ୍ କ୍ରିକେଟ୍ର ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଭାରତ ଅଷ୍ଟ୍ରେଲିଆକୁ 6 ୱିକେଟ୍ରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି।